ମୁଁ ସମୟ କହୁଛି। ମୋର ଜନ୍ମ ସୃଷ୍ଟିର ନିର୍ମାଣ ସହିତ ଆରମ୍ଭ ହୋଇଥିଲା। ମୁଁ ପୂର୍ବରୁ ବି ଥିଲି, ଏବେ ବି ଅଛି, ଆଉ ଆସୁଥିବା ସବୁ ଯୁଗରେ ରହିବି। ଅନନ୍ତକାଳରୁ ପୃଥିବୀ ଉପରେ ରାଜୁତି କରିବାର ଲଢ଼େଇ ଚାଲିଆସୁଛି। କାହିଁ କେତେ ଲକ୍ଷ ବର୍ଷ ପୂର୍ବରୁ ଏ ଧରା ପୃଷ୍ଠରେ ବିଶାଳ ଜୀବଜନ୍ତୁ ଚଳପ୍ରଚଳ କରୁଥିଲେ, କିନ୍ତୁ କାଳଚକ୍ର ସହ ସେମାନେ ବିଲୁପ୍ତ। ଯୁଗ ବଦଳେ ଓ ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି ମନୁଷ୍ୟ ପୃଥିବୀକୁ ନିଜ ଅଧୀନକୁ ଆଣିବା ପାଇଁ ଚେଷ୍ଟାରେ ଲାଗିପଡ଼େ। ସଭ୍ୟତା ପରେ ସଭ୍ୟତା ଗଢ଼ିଚାଲେ ମଣିଷ, ନିଜ ହିସାବରେ ଏ ପୃଥିବୀର ପ୍ରତ୍ୟେକଟି କୋଣ ଅନୁକୋଣକୁ ଚିରି ଚାଲେ। ବିନାଶକୁ ବିକାଶର ନାଁ ଦେଇ ସେ ଆଜି ବି କାଟି ଚାଲିଛି, ଭାଙ୍ଗି ଚାଲିଛି ଏବଂ ଏ ପୃଥିବୀକୁ ରକ୍ତାକ୍ତ କରିଚାଲିଛି। ଆଉ ମୁଁ ସବୁ ଘଟଣାର ମୁକ ସାକ୍ଷୀ, କାହିଁକି ନା ମୁଁ ସମୟ। ମନୁଷ୍ୟକୁ ଚେତେଇବା ପାଇଁ ଏ ପ୍ରକୃତି ଅନେକ ଥର ତାଣ୍ଡବ ଲୀଳା ରଚିଛି। କେବେ ବାତ୍ୟା, କେବେ ବନ୍ୟା, କେବେ ସୁନାମି, କେବେ ଭୂମିକମ୍ପ, କେବେ ଅଂଶୁଘାତ, ପ୍ରତ୍ୟେକ ଥର କହିଛି ବାସ୍ ବହୁତ ହେଲା। ଆଜି ପୃଥିବୀ ପ୍ରଦୂଷିତ, କାରଣ ମନୁଷ୍ୟ। ବାୟୁ, ଜଳ, ଭୂମି ସବୁକିଛି ବିଷାକ୍ତ, ଆଉ ଏହାକୁ ରୋକିପାରିବ କେବଳ ମନୁଷ୍ୟ। କିନ୍ତୁ ସମୟ କମ୍। କେବଳ ଗୋଟିଏ ପ୍ରଶ୍ନ ଉଠେ, କ'ଣ ଆପଣ ମନୁଷ୍ୟ ଜାତିକୁ ଭବିଷ୍ୟତରେ ଦେଖିବାକୁ ଚାହାନ୍ତି? ଯଦି ଉତ୍ତର ହଁ, ତାହେଲେ ଚାଲନ୍ତୁ ଶପଥ ନେବା ଏ ଜଳବାୟୁ ପରିବର୍ତ୍ତନର ବିପର୍ଯ୍ୟୟକୁ ଆଜି ହିଁ ରୋକିବା, ଆବର୍ଜନାଗୁଡ଼ିକୁ ବ୍ୟବସ୍ଥିତ କରିବା, ବସ୍ତୁଗୁଡ଼ିକୁ ପୁନଃ ବ୍ୟବହାର କରିବା, ପ୍ଲାଷ୍ଟିକ୍ ବଦଳରେ କପଡ଼ା ବ୍ୟାଗ୍ର ବ୍ୟବହାର କରିବା, ଉର୍ଜା ସଞ୍ଚୟ କରିବା, ଅକ୍ଷୟ ଶକ୍ତିର ବ୍ୟବହାର କରିବା ଏବଂ ବଞ୍ଚିବା ଓ ଅନ୍ୟ ପ୍ରାଣୀ ଜଗତକୁ ବଞ୍ଚିବାକୁ ଦେବା।
An initiative by Radio Chocolate.